ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତ ଭିଏତନାମ ସମ୍ପର୍କ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ସହ ଶାନ୍ତି ଓ ସମୃଦ୍ଧି କ୍ଷେତ୍ରରେ ସହାୟକ ହେବ, କହିଲେ ରାଷ୍ଟ୍ରପତି। ବିହାର କ୍ୟାବିନେଟ୍ ସମ୍ପ୍ରସାରଣ କାର୍ଯ୍ୟକ୍ରମରେ ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ। ଶ୍ରମିକମାନଙ୍କ ପାଇଁ ଆଜିଠାରୁ ଦେଶବ୍ୟାପୀ ବାର୍ଷିକ ସ୍ୱାସ୍ଥ୍ୟ ଯାଞ୍ଚ ପଦକ୍ଷେପର ଶୁଭାରମ୍ଭ କରିବେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ। ଅପରେସନ୍ ସିନ୍ଦୁରର ପ୍ରଥମ ବାର୍ଷିକୀ ଅବସରରେ ଜୟପୁରରେ ଆଜିଠାରୁ ଆରମ୍ଭ ହେବ ଯୁଗ୍ମ କମାଣ୍ଡର ସମ୍ମିଳନୀର ଦ୍ୱିତୀୟ ସଂସ୍କରଣ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ 33 ରନ୍ରେ ପରାସ୍ତ କଲା ସନ୍ରାଇଜର୍ସ ହାଇଦ୍ରାବାଦ। ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ତାଙ୍କ ଭିଏତନାମ ପ୍ରତିପକ୍ଷ ଟୋ ଲାମ୍ଙ୍କୁ ସ୍ୱାଗତ କରିଛନ୍ତି। ଭିଏତନାମ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଏକ ନୈଶଭୋଜିର ମଧ୍ୟ ଆୟୋଜନ କରାଯାଇଥିଲା। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଭାରତ ଭିଏତନାମ ସମ୍ପର୍କ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ସହ ଶାନ୍ତି ଓ ସମୃଦ୍ଧି କ୍ଷେତ୍ରରେ ସହାୟକ ହେବ। ସେ କହିଛନ୍ତି, ସାମ୍ପ୍ରତିକ ବର୍ଷଗୁଡ଼ିକରେ ଭାରତ ଭିଏତନାମ ଦ୍ୱିପାକ୍ଷିକ ସମ୍ପର୍କ ଉଚ୍ଚସ୍ତରୀୟ ଆଦାନ ପ୍ରଦାନ, ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ, ବିକାଶ ସହଭାଗିତା ତଥା ବାଣିଜ୍ୟ, ସ୍ୱାସ୍ଥ୍ୟ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଓ ପର୍ଯ୍ୟଟନ ଭଳି କ୍ଷେତ୍ରଗୁଡ଼ିକରେ ବିସ୍ତାରିତ ହୋଇଛି। ଭିଏତନାମ ରାଷ୍ଟ୍ରପତିଙ୍କ ସମ୍ପ୍ରତି ଗସ୍ତ ସମୟରେ ବିରଳ ଖଣିଜ ପଦାର୍ଥ, ଡିଜିଟାଲ୍ ଏବଂ ଆର୍ଥିକ ପ୍ରଯୁକ୍ତିବିଦ୍ୟା, ସଂସ୍କୃତି ଏବଂ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଚୁକ୍ତିନାମା ଓ ଘୋଷଣା କରାଯାଇଛି। ରାଷ୍ଟ୍ରପତି ଭାରତ ଏବଂ ଭିଏତନାମ ମଧ୍ୟରେ ଉନ୍ନତ ବ୍ୟାପକ ରଣନୈତିକ ସହଭାଗିତା ନେଇ ଦିଆଯାଇଥିବା ମିଳିତ ବିବୃତ୍ତିକୁ ପ୍ରଶଂସା କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଆଜି ତାଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଅନେକ ବରିଷ୍ଠ ଏନ୍ଡିଏ ନେତା ଦିନ 12:10ରେ ପାଟନାର ଗାନ୍ଧି ମଇଦାନରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ। ଆମ ସମ୍ଭାଦଦାତାଙ୍କ ରିପୋର୍ଟ ଅନୁଯାୟୀ, ପୂର୍ବ ସରକାରରେ ଅନୁସରଣ କରାଯାଇଥିବା ଫର୍ମୁଲା ଆଧାରରେ କ୍ୟାବିନେଟ୍ ସମ୍ପ୍ରସାରଣ କରାଯାଉଛି। ବିଜେପିର ପ୍ରାୟ 15 ଜଣ ଏବଂ ଜେଡିୟୁର 14 ଜଣ ବିଧାୟକ ମନ୍ତ୍ରୀ ଭାବରେ ଶପଥ ନେବାର ସମ୍ଭାବନା ରହିଛି। ଏଥିସହିତ ଲୋକ ଜନଶକ୍ତି ପାର୍ଟି ରାମବିଳାସରୁ 2 ଜଣ ଏବଂ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଓ ରାଷ୍ଟ୍ରୀୟ ଲୋକମୋର୍ଚ୍ଚାରୁ ଜଣେ ଲେଖାଏଁ ବିଧାୟକଙ୍କୁ ସାମିଲ କରାଯିବାର ଆଶା କରାଯାଉଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ପାରାମାରିବୋରେ ତାଙ୍କ ସୁରିନାମ ପ୍ରତିପକ୍ଷ ମେଲଭିନ୍ ବୋଭାଙ୍କ ସହ ଆଲୋଚନା କରିଛନ୍ତି। ନବମ ମିଳିତ କମିଶନ ବୈଠକରେ ଭାରତ ଏବଂ ସୁରିନାମ ପ୍ରତିନିଧିମଣ୍ଡଳୀ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗର ଅଗ୍ରଗତି ଉପରେ ସମୀକ୍ଷା କରିଛନ୍ତି। ଏଥିରେ ବାଣିଜ୍ୟ, ନିବେଶ, ପ୍ରତିରକ୍ଷା ଏବଂ ଶକ୍ତି, ବିକାଶ ସହାୟତା, କ୍ଷମତା ନିର୍ମାଣ, ସ୍ୱାସ୍ଥ୍ୟ ଏବଂ ଗତିଶୀଳତା ଓ ସଂସ୍କୃତି ଉପରେ ଆଲୋଚନା କରାଯାଇଛି। ଡକ୍ଟର ଜୟଶଙ୍କର କହିଛନ୍ତି, ସେମାନଙ୍କ ଆଲୋଚନାର ଫଳାଫଳ ଭାରତ ସୁରିନାମ ସମ୍ପର୍କକୁ ଆହୁରି ଗଭୀର ଓ ଦୃଢ଼ କରିବ। ଯୁଗ୍ମ କମିଶନ ବୈଠକ ପରେ ଗଣମାଧ୍ୟମକୁ ଦିଆଯାଇଥିବା ବିବୃତ୍ତି ଅନୁଯାୟୀ, ବିଶ୍ୱ ସମ୍ପର୍କିତ ବହୁପାକ୍ଷିକ ପ୍ରସଙ୍ଗ ଉପରେ ଉଭୟ ପକ୍ଷ ସଫଳ ଆଲୋଚନା କରିଛନ୍ତି। କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ନୂଆଦିଲ୍ଲୀର କର୍ମଚାରୀ ରାଜ୍ୟ ବୀମା ନିଗମ ମେଡିକାଲ କଲେଜ ଏବଂ ହସ୍ପିଟାଲରେ 40 ବର୍ଷ ଓ ତା'ଠାରୁ ଅଧିକ ବୟସର ଶ୍ରମିକଙ୍କ ପାଇଁ ଦେଶବ୍ୟାପୀ ବାର୍ଷିକ ସ୍ୱାସ୍ଥ୍ୟ ଯାଞ୍ଚ ପଦକ୍ଷେପର ଆରମ୍ଭ କରିବେ। କାର୍ଯ୍ୟକ୍ରମ 4 ନୂତନ ଶ୍ରମ ସଂହିତା ଉପରେ ଆଧାରିତ। ଅନ୍ୟପକ୍ଷରେ ରାସାୟନିକ ପଦାର୍ଥ, ବିଷାକ୍ତ ପଦାର୍ଥ କିମ୍ବା ଭାରି ଯନ୍ତ୍ରପାତି ପରିଚାଳନା ସମେତ ବିପଦପୂର୍ଣ୍ଣ ତଥା ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ବୟସ ନିର୍ବିଶେଷରେ ଡାକ୍ତରୀ ଯାଞ୍ଚ ବାଧ୍ୟତାମୂଳକ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନ ଆଜି ଜୟପୁରରେ ଯୁଗ୍ମ କମାଣ୍ଡର ସମ୍ମିଳନୀର ଦ୍ୱିତୀୟ ସଂସ୍କରଣରେ ଯୋଗଦେବେ। ନୂତନ କ୍ଷେତ୍ରରେ ସାମରିକ କ୍ଷମତା ବିଷୟବସ୍ତୁ ଉପରେ ଆଧାରିତ ଏହି ଦୁଇଦିନିଆ ସମ୍ମିଳନୀ ଅପରେସନ୍ ସିନ୍ଦୁରର ପ୍ରଥମ ବାର୍ଷିକୀ ଅବସରରେ ପାଳନ କରାଯାଉଥିବାରୁ ଏହାର ଗୁରୁତ୍ୱ ଅଧିକ ରହିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏହି ସମ୍ମିଳନୀରେ ସାଇବର, ମହାକାଶ ଏବଂ ଜ୍ଞାନକୌଶଳ ଯୁକ୍ତ ଯୁଦ୍ଧ କ୍ଷେତ୍ରରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକ ବିଷୟରେ ଆଲୋଚନା କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହର୍ମୁଜ୍ ପ୍ରଣାଳୀକୁ ସୁରକ୍ଷିତ ରଖିବା ପାଇଁ ଫ୍ରାନ୍ସ ଲାଲ୍ସାଗରରେ ଏହାର ଯୁଦ୍ଧପୋତ ବାହକ ଜାହାଜ ମୁତୟନ କରିଛି। ଫରାସୀ ସେନାର ବିବୃତ୍ତି ଅନୁଯାୟୀ ଯୁଦ୍ଧ ଜାହାଜଗୁଡ଼ିକ ଦକ୍ଷିଣ ଲାଲ୍ସାଗର ଅଭିମୁଖେ ଯାତ୍ରା କରୁଛନ୍ତି। ପରିସ୍ଥିତି ସ୍ଥିର ହେବା କିମ୍ବା ସଂଘର୍ଷର ସମାଧାନ ହେବା ପରେ ହର୍ମୁଜ୍ ପ୍ରଣାଳୀ ଦେଇ ସୁରକ୍ଷିତ ପରିବହନ ପାଇଁ ଭିତ୍ତିଭୂମି ସ୍ଥାପନ କରିବା ନିମନ୍ତେ ଫ୍ରାନ୍ସ ଓ ବ୍ରିଟେନ୍ ଗତ କିଛି ସପ୍ତାହ ହେବ କାର୍ଯ୍ୟ କରୁଛନ୍ତି। ଏହି କାର୍ଯ୍ୟରେ ଅନେକଗୁଡ଼ିଏ ଦେଶ ସାମିଲ ହେବା ଲାଗି ଇଚ୍ଛା ପ୍ରକାଶ କରିଥିବା କୁହାଯାଉଛି। ଫ୍ରାନ୍ସ ଉଭୟ ଆମେରିକା ଏବଂ ଇରାନ୍କୁ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରସ୍ତାବ ଉପରେ ବିଚାର କରିବାକୁ ଅନୁରୋଧ କରିଛି। ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକର ପରବର୍ତ୍ତୀ ଭାଗରେ ପ୍ରଖ୍ୟାତ ଲେଖିକା ଶିବଶଙ୍କରୀଙ୍କ ସହ ବାର୍ତ୍ତାଳାପ ପ୍ରଚାର କରାଯିବ। ଅନବଦ୍ୟ କାର୍ଯ୍ୟ ପାଇଁ ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯିବ। ଏହି ବାର୍ତ୍ତାଳାପ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଉପଲବ୍ଧ ହେବ। ପଶ୍ଚିମ ଏସିଆରେ ସଂଘର୍ଷ ହ୍ରାସ କରିବା ପାଇଁ ଆମେରିକା ଏବଂ ଇରାନ୍ ପ୍ରାରମ୍ଭିକ ବୁଝାମଣାର ନିକଟତର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ 14 ସୂତ୍ରୀ ଢାଞ୍ଚା ଉପରେ ଆଧାରିତ ଆଲୋଚନା ଓ ଚୁକ୍ତିନାମା ଆଗାମୀ ଦିନରେ 30 ଦିନ ପାଇଁ ସୁଯୋଗ ସୃଷ୍ଟି କରିବ। ତେହେରାନ ପକ୍ଷରୁ କୁହାଯାଇଛି ପ୍ରସ୍ତାବର ସମୀକ୍ଷା କରାଯାଉଛି। ଆମେରିକା ପକ୍ଷରୁ ଏହି ଆଲୋଚନା ବିଫଳ ହେଲେ ପୁଣି ଆକ୍ରମଣ କରାଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଆଲୋଚନାର ଅଗ୍ରଗତି ବିଷୟରେ ଆମେରିକୀୟ ଅଧିକାରୀଙ୍କ ସହ ପରାମର୍ଶ କରୁଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗର ଉତ୍ତର ଚବିଶ ପ୍ରଗଣା ଜିଲ୍ଲାର ମଧ୍ୟଗ୍ରାମରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଘନିଷ୍ଠ ସହଯୋଗୀ ଚନ୍ଦ୍ରନାଥ ରଥଙ୍କୁ ଅଜ୍ଞାତ ଆକ୍ରମଣକାରୀମାନେ ଗୁଳି କରି ହତ୍ୟା କରିଛନ୍ତି। ରିପୋର୍ଟ ଅନୁଯାୟୀ ଗତକାଲି ରାତିରେ ମୋଟର ସାଇକେଲ ଆରୋହୀମାନେ ଦୋହାରିଆରେ ତାଙ୍କ କାର୍ ଉପରକୁ ଅନେକଗୁଡ଼ିଏ ଗୁଳି ଚଳାଇଥିଲେ। ଚନ୍ଦ୍ରନାଥଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଡ୍ରାଇଭର ବୁଦ୍ଧଦେବ ବେରାଙ୍କୁ ଗୁରୁତର ଅବସ୍ଥାରେ କୋଲକାତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ 4 ବାଇକ୍ରେ 8 ଜଣ ଆକ୍ରମଣକାରୀ କାର୍କୁ ଅନୁସରଣ କରି ଆକ୍ରମଣ କରିଥିଲେ। ପୂର୍ବ ମେଦିନୀପୁରର ଚନ୍ଦ୍ରନାଥ ଦୀର୍ଘଦିନ ଧରି ମଧ୍ୟମ ଗ୍ରାମର ବାସିନ୍ଦା ଥିଲେ ଏବଂ ଭବାନୀପୁରରେ ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ କାମ କରୁଥିବା ବିଜେପି ଦଳର ଅଂଶ ଥିଲେ। ବୁଦ୍ଧଦେବ ମଧ୍ୟ ସେହି ଦଳର ସଦସ୍ୟ ଥିଲେ। ଘଟଣାସ୍ଥଳରେ ଉପସ୍ଥିତ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବିଜେପି ନେତାମାନେ ଏହି ହତ୍ୟାକାଣ୍ଡ ପାଇଁ ତୃଣମୂଳ କଂଗ୍ରେସକୁ ଦାୟୀ କରିଛନ୍ତି। ଆମେରିକୀୟ ସେନାର ସୂଚନା ଅନୁଯାୟୀ ଓମାନ ଉପସାଗରରେ ଇରାନ୍ର ଏକ ତୈଳ ଟ୍ୟାଙ୍କରକୁ ଅଚଳ କରିଦିଆଯାଇଛି। ସାମୁଦ୍ରିକ ଅବରୋଧକୁ ଉଲ୍ଲଙ୍ଘନ କରି ଇରାନୀ ଟ୍ୟାଙ୍କର ବନ୍ଦର ଆଡ଼କୁ ଯିବାକୁ ଚେଷ୍ଟା କରୁଥିବା ବେଳେ ଆମେରିକା ସେନା ସମ୍ପୃକ୍ତ ଜାହାଜକୁ ନିଷ୍କ୍ରିୟ କରିଛି। ଏମ୍ଟି ହାସନା ନାମକ ଏହି ଜାହାଜଟି ପୂର୍ବରୁ ଅନ୍ତର୍ଜାତୀୟ ଜଳସୀମା ଦେଇ ଇରାନ୍ ଆଡ଼କୁ ଗତି କରୁଥିବା ଠାବ କରାଯାଇଥିଲା। ଆମେରିକୀୟ ସେନାର ନୌସେନାରୁ ଏକ ଲଢୁଆ ଜେଟ୍ ଜରିଆରେ ଗୁଳି ଚାଳନା ପରେ ଜାହାଜଟି ଗତିପଥ ପରିବର୍ତ୍ତନ କରିଥିଲା। ତେବେ ଘଟଣା ସମ୍ପର୍କରେ ଇରାନ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ସାମାଜିକ ଗଣମାଧ୍ୟମରେ ପଶ୍ଚିମବଙ୍ଗ 30 ସେପ୍ଟେମ୍ବରରୁ ଏକ ମଦମୁକ୍ତ ରାଜ୍ୟ ହେବା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିବା ଏକ ଫଟୋ ଭାଇରାଲ୍ ହେଉଥିବା ବେଳେ କେନ୍ଦ୍ର ସରକାର ଏହାକୁ ଖଣ୍ଡନ କରିଛନ୍ତି। ପତ୍ର ସୂଚନା କାର୍ଯ୍ୟାଳୟର ଫ୍ୟାକ୍ଟ ଚେକ୍ ୟୁନିଟ୍ ସୂଚନା ଅନୁଯାୟୀ ଏହି ଫଟୋଟି ନକଲି ଏବଂ ଡିଜିଟାଲ୍ ଭାବରେ ସମ୍ପାଦିତ ହୋଇଛି। ମନ୍ତ୍ରଣାଳୟ କହିଛି ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଦ୍ୱାରା ଏଭଳି କୌଣସି ବିବୃତ୍ତି ଦିଆଯାଇ ନାହିଁ। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ହାଇଦ୍ରାବାଦର ରାଜୀବ ଗାନ୍ଧି ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ 33 ରନ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ସନ୍ରାଇଜର୍ସ ହାଇଦ୍ରାବାଦ ଦ୍ୱାରା ଧାର୍ଯ୍ୟ 236 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ 20 ଓଭର୍ରେ 7 ୱିକେଟ୍ ହରାଇ 202 ରନ୍ ସଂଗ୍ରହ କରିଥିଲା। ପଞ୍ଜାବ କିଙ୍ଗ୍ସର କୁପର କନୋଲି 68 ବଲ୍ରୁ 107 ରନ୍ ସ୍କୋର କରିଥିଲେ। ପୂର୍ବରୁ ପଞ୍ଜାବ କିଙ୍ଗ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ପାଇଁ ସନ୍ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ 20 ଓଭର୍ରେ 4 ୱିକେଟ୍ ହରାଇ 235 ରନ୍ ସ୍କୋର କରିଥିଲା। ପ୍ୟାଟ୍ କମିନ୍ସକୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ସନ୍ଧ୍ୟା 7:30ରେ ମ୍ୟାଚ୍ ଖେଳାଯିବ। ଭାରତ ଭିଏତନାମ ସମ୍ପର୍କ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ସହ ଶାନ୍ତି ଓ ସମୃଦ୍ଧି କ୍ଷେତ୍ରରେ ସହାୟକ ହେବ କହିଲେ ରାଷ୍ଟ୍ରପତି। ବିହାର କ୍ୟାବିନେଟ୍ ସମ୍ପ୍ରସାରଣ କାର୍ଯ୍ୟକ୍ରମରେ ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ। ଶ୍ରମିକମାନଙ୍କ ପାଇଁ ଆଜିଠାରୁ ଦେଶବ୍ୟାପୀ ବାର୍ଷିକ ସ୍ୱାସ୍ଥ୍ୟ ଯାଞ୍ଚ ପଦକ୍ଷେପର ଶୁଭାରମ୍ଭ କରିବେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ। ଅପରେସନ୍ ସିନ୍ଦୁରର ପ୍ରଥମ ବାର୍ଷିକୀ ଅବସରରେ ଜୟପୁରଠାରେ ଆଜିଠାରୁ ଆରମ୍ଭ ହେବ ଯୁଗ୍ମ କମାଣ୍ଡର ସମ୍ମିଳନୀର ଦ୍ୱିତୀୟ ସଂସ୍କରଣ ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ପଞ୍ଜାବ କିଙ୍ଗସ୍କୁ 33 ରନ୍ରେ ପରାସ୍ତ କଲା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।